ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆରବଳି ପର୍ବତମାଳା ସ୍ଥିତ କୁମ୍ଭଲଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷିତ. ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ନୀତିନ ନବୀନ. ଗତ 11 ବର୍ଷ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ଦଳର ଏକ ଉଲ୍ଲେଖନୀୟ ଯାତ୍ରା, କହିଲେ ପ୍ରଧାନମନ୍ତ୍ରୀ. ପାକିସ୍ତାନ କରାଚିସ୍ଥିତ ଏକ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଯୋଗୁଁ 28 ଜଣଙ୍କର ମୃତ୍ୟୁ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ. ଆରାବଳି ପର୍ବତମାଳା ଅଞ୍ଚଳରେ ଅବସ୍ଥିତ କୁମ୍ଭଲଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରାଯାଇଛି. ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି, ଏଭଳି ପଦକ୍ଷେପ ସେଠାକାର ଉଦ୍ଭିଦ ଏବଂ ପ୍ରାଣୀ ସମ୍ପଦକୁ ସୁରକ୍ଷା ପ୍ରଦାନ କରିବା ସହିତ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟକୁ ସହଯୋଗ ପ୍ରଦାନ କରିବ. କୁମ୍ଭଲଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର 1 କିଲୋମିଟର ପରିଧି ମଧ୍ୟରେ ଚିତାବାଘ, ହେଟାବାଘ, ଜଙ୍ଗଲ ବିଲେଇ, ନୀଳ ଗାଈ, ଚିଙ୍କାରା ଭଳି ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ଏବଂ ଫ୍ରାଙ୍କୁଲିନ୍ ଭଳି ପକ୍ଷୀ ପ୍ରଜାତି ବସବାସ କରୁଛନ୍ତି ବୋଲି ଶ୍ରୀ ଯାଦବ କହିଛନ୍ତି. ଜୈବିକ କୃଷି ଏବଂ କୃଷି ବନୀକରଣ ଭଳି ପରିବେଶ ଅନୁକୂଳ ଏବଂ ସମ୍ପ୍ରଦାୟ କୈନ୍ଦ୍ରିକ ପଦକ୍ଷେପଗୁଡ଼ିକୁ ଏହି ନିଷ୍ପତ୍ତି ପ୍ରୋହାହନ ପ୍ରଦାନ କରିବ ବୋଲି ଶ୍ରୀ ଯାଦବ ଆଶାବ୍ୟକ୍ତ କରିଛନ୍ତି. ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନୀତିନ ନବୀନ ନିର୍ବାଚିତ ହୋଇଛନ୍ତି. ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟଠାରେ ଅନୁଷ୍ଠିତ ସଂଗଠନ ପର୍ବ ପାଳନ ଅବସରରେ ଦଳୀୟ ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡକ୍ଟର କେ ଲକ୍ଷ୍ମଣ ଆଜି ଶ୍ରୀ ନବୀନଙ୍କ ନାମ ଘୋଷଣା କରିବା ସହ ତାଙ୍କୁ ନିର୍ବାଚନୀ ପ୍ରମାଣପତ୍ର ପ୍ରଦାନ କରିଛନ୍ତି. ଉପସ୍ଥିତ ଥିବା ବରିଷ୍ଠ ଦଳୀୟ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଶ୍ରୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ଶ୍ରୀ ମୋଦି ଏହି ଅବସରରେ ନିର୍ବାଚିତ ସଭାପତି ଶ୍ରୀ ନବୀନଙ୍କ ସାଂଗଠନିକ କାର୍ଯ୍ୟ ଏବଂ ଅଭିଜ୍ଞତା ଉପରେ ଆଲୋକପାତ କରି କହିଛନ୍ତି, ଦଳର ନେତୃତ୍ୱ ପରମ୍ପରା ଆଧାରରେ ପରିଚାଳିତ, ଅଭିଜ୍ଞତା ଦ୍ୱାରା ସମୃଦ୍ଧ ଏବଂ ଜନସେବା ଓ ଜାତୀୟ ସେବାର ମନୋଭାବ ସହିତ ଆଗକୁ ବଢ଼ୁଛି. ଗତ 11 ବର୍ଷ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସ ଅର୍ଜନ କରିବା ଦଳର ଏକ ଉଲ୍ଲେଖନୀୟ ଯାତ୍ରା ବୋଲି ଶ୍ରୀ ମୋଦି କହିଛନ୍ତି. ଲୋକଙ୍କ ସେବାକୁ ବିଜେପି ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଆସୁଛି ବୋଲି ସେ କହିଛନ୍ତି।
जनता जनार्दन की सेवा ये हमारे लिए हमेशा सर्वोपरि रही। हमने सत्ता को सुख का नहीं बल्कि सेवा का माध्यम बनाया है। अगर बीते 11 वर्षों की ही बात करें तो भाजपा की यात्रा जन विश्वास अर्जित करने की अद्भुत यात्रा रही है।
ବୁଲାକୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ସମାଲୋଚନାମୂଳକ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ୍ ଏନ୍ ଭି ଅଞ୍ଜାରିଆଙ୍କ ପୀଠ କହିଛନ୍ତି, ଏଭଳି ମନ୍ତବ୍ୟ କୋର୍ଟ ଅବମାନନା ସଦୃଶ୍ୟ। ତେବେ କୋର୍ଟଙ୍କ ମହାନତା ଯୋଗୁଁ ଶ୍ରୀମତୀ ଗାନ୍ଧୀଙ୍କ ବିରୁଦ୍ଧରେ ଅବମାନନା ମାମଲା ଆରମ୍ଭ କରାଯାଉ ନାହିଁ ବୋଲି ପୀଠ ସ୍ୱଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି, ବିଚାରଧାରା ଶୂନ୍ୟ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଗାନ୍ଧି ତାଙ୍କର ମନ୍ତବ୍ୟ ପ୍ରକାଶ କରୁଛନ୍ତି। ବୁଲାକୁକୁରଙ୍କୁ ଖାଦ୍ୟ ପ୍ରଦାନ କରୁଥିବା ଲୋକଙ୍କୁ ଦାୟୀ କରିବା ନେଇ ସୁପ୍ରିମକୋର୍ଟଙ୍କ ଦୃଷ୍ଟିକୋଣ ଉପରେ ଶ୍ରୀମତୀ ଗାନ୍ଧୀଙ୍କ ମନ୍ତବ୍ୟ ବ୍ୟଙ୍ଗାତ୍ମକ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଗତ 13 ତାରିଖରେ ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ, କୁକୁର କାମୁଡ଼ା ଘଟଣାରେ ପୀଡ଼ିତଙ୍କୁ ରାଜ୍ୟ ସରକାର ଭାରି କ୍ଷତିପୂରଣ ଦେବାକୁ ପଡ଼ିବ, ଏପରିକି ଏହି ଘଟଣାରେ କୁକୁରକୁ ଖାଦ୍ୟ ପ୍ରଦାନ କରୁଥିବା ଲୋକଙ୍କୁ ମଧ୍ୟ ଦାୟୀ କରାଯିବ ବୋଲି କୋର୍ଟ କହିଥିଲେ। ଗତ 5 ବର୍ଷ ମଧ୍ୟରେ ବୁଲାକୁକୁର ପ୍ରସଙ୍ଗ ନେଇ କୌଣସି ନିୟମ କାର୍ଯ୍ୟକାରୀ ନ ହେବା ଉପରେ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ମହାଦେବ ଦେଶାଇ ପାଠାଗାରର ସମ୍ପ୍ରସାରିତ କୋଠାକୁ ଉଦ୍ଘାଟନ କରିବା ସହ ପ୍ରଜ୍ଞାନ ଯୁଗ ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟି ଶୀର୍ଷକ ପୁସ୍ତକର ଉନ୍ମୋଚନ କରିଛନ୍ତି। ଗାନ୍ଧୀ ଆଶ୍ରମର ହରିଜନ ସେବକ ସଂଘକୁ ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି। ଆଶ୍ରମ ପରିସର ମଧ୍ୟରେ ଥିବା କସ୍ତୁରବା ସଂଗ୍ରହାଳୟ ମଧ୍ୟ ଶ୍ରୀ ରାଧାକ୍ରିଷ୍ଣନ ପରିଦର୍ଶନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ପାଠାଗାର ହେଉଛି ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ। ଜ୍ଞାନ, ଚରିତ୍ର, ବିବେକ ଏବଂ ସାମାଜିକ ଦାୟିତ୍ୱକୁ ଏହା ଆକାର ପ୍ରଦାନ କରିଥାଏ ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନ କରାଚିସ୍ଥିତ ଏକ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଯୋଗୁଁ 28 ଜଣଙ୍କର ମୃତ୍ୟୁ ହୋଇଛି। 80ରୁ ଅଧିକ ଲୋକ ଏବେ ମଧ୍ୟ ଉଦ୍ଧାର ହୋଇପାରିନଥିବା ପୁଲିସ୍ କହିଛି। ଗତ ଶନିବାର ରାତିରେ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ 28 ମୃତଦେହ ଜିନା ଏବଂ ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ପୁଲିସ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 18 ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟମାନଙ୍କର ପରିଚୟକୁ ନିଶ୍ଚିତ କରିବା ପାଇଁ DNA ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି। ଏହି ବ୍ୟବସାୟ ପ୍ରତିଷ୍ଠାନର ନିମ୍ନ ମହଲାରେ ଥିବା ଏକ ଖୁଚୁରା ବିକ୍ରୟ କେନ୍ଦ୍ରରେ ନିଆଁ ଲାଗିବା ଫଳରେ ସମ୍ପୂର୍ଣ୍ଣ କୋଠାରେ ଅଗ୍ନି ବ୍ୟାପି ଯାଇଥିଲା। ସେଠାରେ 1200 ଦୋକାନ ରହିଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି। ଦେଶର ବୟନଶିଳ୍ପ କ୍ଷେତ୍ର ଘରୋଇ ଉତ୍ପାଦନକୁ ସୁଦୃଢ଼ କରିବା ସହିତ ଆତ୍ମନିର୍ଭର ଭାରତ ଭାବନାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏକ ଜାତୀୟ ଦୈନିକ ଖବରକାଗଜରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ଦ୍ୱାରା ପ୍ରକାଶିତ ଏକ ଆଲେଖ୍ୟ ଉପରେ ମତାମତ ଦେଇ ଶ୍ରୀ ମୋଦି ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପାରମ୍ପରିକ ଏକ ପୁରାତନ ଶୈଳୀରୁ ଏକ ଶକ୍ତିଶାଳୀ ନିଯୁକ୍ତି ସୃଷ୍ଟି ଏବଂ ଲୋକକୈନ୍ଦ୍ରିକ ଅଭିବୃଦ୍ଧି ଭାବରେ ବୟନଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମିତ୍ର ପାର୍କ, ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ଏବଂ ନବସ୍ୱାକ୍ଷର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭଳି ପଦକ୍ଷେପ ବୟନଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧିର ମାର୍ଗ ଉନ୍ମୁକ୍ତ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବୃତ୍ତି କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015 ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ସମୟୋପଯୋଗୀ ସମାଧାନକୁ ଏହା ସଫଳ କରିପାରିଛି। କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଏକ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ସମନ୍ୱୟ କରାଯାଇ ସମବାୟ ସଂଘୀୟତାର ଉଦାହରଣ ସୃଷ୍ଟି ହୋଇଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଜାଣିବା ମହାରାଷ୍ଟ୍ରର ବେମ୍ବଲା ଜଳସେଚନ ପ୍ରକଳ୍ପ ସମ୍ପର୍କରେ। 2007 ଏପ୍ରିଲ୍ 2 2,605 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଅଧୀନରେ ବେମ୍ବଲା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ମହାରାଷ୍ଟ୍ରର ବିଦର୍ଭ କ୍ଷେତ୍ରରେ ନିରନ୍ତର କୃଷି ପଦକ୍ଷେପକୁ ସୁଦୃଢ଼ କରିବା, ବିଭିନ୍ନ ତହସିଲର ଜଳସେଚନକୁ ଅଧିକ ବ୍ୟାପକ କରିବା ଏବଂ ମରୁଡ଼ିପ୍ରବଣ ଅଞ୍ଚଳରେ କୃଷି ଉତ୍ପାଦନକୁ ଉନ୍ନତ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ଅନୁମୋଦିତ ହୋଇଥିଲା। ତେବେ କାର୍ଯ୍ୟାନ୍ୱୟନ ସମୟରେ ସୃଷ୍ଟ ଆହ୍ୱାନ ପ୍ରକଳ୍ପର ଅଗ୍ରଗତି କ୍ଷେତ୍ରରେ ବାଧା ସୃଷ୍ଟି କରିଥିଲା। 2023 ଅକ୍ଟୋବର 25 ପ୍ରଗତି ବ୍ୟବସ୍ଥା ଅଧୀନରେ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆହ୍ୱାନଗୁଡ଼ିକର ସମାଧାନ ହେବା ସହ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ରାଜ୍ୟ ସରକାର କ୍ଷେତ୍ରସ୍ତରୀୟ ତଦାରଖକୁ ଅଧିକ ବ୍ୟାପକ କରିବା ସହିତ କାର୍ଯ୍ୟ ତ୍ୱରାନ୍ୱୟନ ନେଇ ବ୍ୟାପକ ରଣନୀତି ଗ୍ରହଣ କରିଥିଲେ। ଗତବର୍ଷ ଜୁନ୍ 30 ବେମ୍ବଲା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ପ୍ରଗତି ବ୍ୟବସ୍ଥା ଅଧୀନରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆହ୍ୱାନଗୁଡ଼ିକର ସମାଧାନ ସହିତ ଏଭଳି ବୃହତ୍ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନ ସମ୍ପନ୍ନ ହୋଇପାରିଛି। ଭାରତୀୟ ରେଳବାଇର ଏକ ଷ୍ଟେସନ ଏକ ଉତ୍ପାଦ ଓଏସ୍ଓପି ଯୋଜନା ସ୍ଥାନୀୟ କାରିଗରଙ୍କୁ ପ୍ରୋହାହନ ପ୍ରଦାନ କରିବା ସହିତ ଦେଶବ୍ୟାପୀ ସ୍ଥାୟୀ ଜୀବିକା ସୃଷ୍ଟି କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି ବୋଲି ରେଳ ମନ୍ତ୍ରଣାଳୟ କହିଛି। 2000 ଅଧିକ ରେଳ ଷ୍ଟେସନ ଏହି ଯୋଜନାରେ ସାମିଲ ହୋଇଛନ୍ତି। ରେଳଯାତ୍ରୀଙ୍କୁ ସିଧାସଳଖ ବଜାର ସୁବିଧା ପ୍ରଦାନ ସହିତ ଏହି ଯୋଜନା ଦ୍ୱାରା 1,32,000 ଅଧିକ କାରିଗର, ବୁଣାକାର ଏବଂ କ୍ଷୁଦ୍ର ଉଦ୍ୟୋଗୀ ଉପକୃତ ହେଉଛନ୍ତି। ମନ୍ତ୍ରଣାଳୟ କହିଛି ସଂସ୍କୃତି ଏବଂ ବାଣିଜ୍ୟକୁ ସମନ୍ୱିତ କରି ଷ୍ଟେସନଗୁଡ଼ିକ ସ୍ଥାନୀୟ ଉଦ୍ୟୋଗର ଏକ କେନ୍ଦ୍ର ଭାବେ ପରିଣତ ହୋଇଛି। ଏହି ଯୋଜନା ଭୋକାଲ୍ ଫର୍ ଲୋକାଲ୍ ଭାବନାକୁ ପ୍ରତିଫଳିତ କରୁଛି। ସ୍ଥାନୀୟ ଐତିହ୍ୟକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରି ଏହି ଯୋଜନା ଅନ୍ତର୍ଭୁକ୍ତିଯୁକ୍ତ ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରିଛି ବୋଲି ମନ୍ତ୍ରଣାଳୟ କହିଛି। ଭଦୋଦରାର BCA ଷ୍ଟାଡିୟମ୍ଠାରେ ଆଉ ଅଳ୍ପ ସମୟ ମଧ୍ୟରେ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଏକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆରମ୍ଭ ହେବ। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆରାବଳୀ ପର୍ବତମାଳାସ୍ଥିତ କୁମ୍ଭଲଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷିତ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ନୀତିନ ନବୀନ। ଗତ 11 ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ଦଳରେ ଏକ ଉଲ୍ଲେଖନୀୟ ଯାତ୍ରା କହିଲେ ପ୍ରଧାନମନ୍ତ୍ରୀ। ପାକିସ୍ତାନ କରାଚିସ୍ଥିତ ଏକ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଯୋଗୁଁ 28 ମୃତ୍ୟୁ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।